ବିଜ୍ଞାନ ସାହିତ୍ୟ ଦର୍ପଣ ଲେଖକ ଡକ୍ଟର ସୂର୍ଯ୍ୟମଣି ବେହେରା ପଢ଼ି ଶୁଣାଉଛନ୍ତି ପ୍ରକାଶ ଚନ୍ଦ୍ର ରାଉତ। ଅଧ୍ୟାୟ ଏକ ପ୍ରବନ୍ଧ ମାଧ୍ୟମରେ ବିଜ୍ଞାନ ସାହିତ୍ୟ ଓଡ଼ିଶାକୁ ପ୍ରକୃତିର ଦାନ। ଆମ ଓଡ଼ିଶା ଅତୀତରେ ଏହା ଉତ୍କଳ କଳିଙ୍ଗ ଏମିତି ଅନେକ ନାମରେ ପରିଚିତ ଲାଭ କରିଥିଲା। ଭାରତବର୍ଷରେ ଏହା ଏମିତି ଏକ ପ୍ରଦେଶ ଯେଉଁଠି ଖଣିଜ ସମ୍ପଦ ବନ୍ୟ ସମ୍ପଦ ଜଳ ସମ୍ପଦ ସବୁ ଭରି ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଅତୁଳନୀୟ। ମେଘାସନ ଗନ୍ଧମାର୍ଦ୍ଦନ କପିଳାସ ଏମିତି ବଡ଼ ବଡ଼ ପାହାଡ଼ମାନ ଏଇ ଓଡ଼ିଶାରେ ରହିଛି। ବଡ଼ ବଡ଼ ନଦୀ ମହାନଦୀ ବ୍ରାହ୍ମଣୀ ବୈତରଣୀ ବୁଢ଼ାବଳଙ୍ଗ ସୁବର୍ଣ୍ଣରେଖା ମଧ୍ୟ ଏଠାରେ ପ୍ରବାହିତ। ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂହପୁର ପୁରୀ ଗଞ୍ଜାମ ଆଦି ଜିଲ୍ଲାଗୁଡ଼ିକ ବଙ୍ଗୋପସାଗର କୂଳରେ ଅବସ୍ଥିତ। ଜାତୀୟ ଉଦ୍ୟାନ ଯଶୀପୁର ମୟୂରଭଞ୍ଜ ନନ୍ଦନକାନନ ଚିଲିକା ଭଳି ଆଦି ରମଣୀୟ ସ୍ଥାନ ସବୁ ଏଠାରେ ବିରାଜମାନ। କୋଣାର୍କ ଏବଂ ପୁରୀର ବଡ଼ ଦେଉଳ କଥା ସର୍ବଜନବିଦିତ। ଦେଖିବାକୁ ଗଲେ ଆମ ଓଡ଼ିଶାର ଅବସ୍ଥିତି କେଡ଼େ ସୁନ୍ଦର। ଏଇ ଓଡ଼ିଶା ମାଟିରେ ଜନ୍ମଲାଭ କରି କେତେ ବଡ଼ ବଡ଼ କବି ସୁନ୍ଦର ସୁନ୍ଦର କାବ୍ୟ କବିତା ରଚନା କରିଯାଇଛନ୍ତି। ଏ କ୍ଷେତ୍ରରେ କବିବର ରାଧାନାଥ ରାୟଙ୍କ ନାମ ବିଶେଷ ଭାବରେ ଉଲ୍ଲେଖନୀୟ। ସେ ଭାଷା କାବ୍ୟ ରଚନା କରିଛନ୍ତି। ତହିଁରେ ମୟୂରଭଞ୍ଜ ଶିମିଳିପାଳ ପର୍ବତରୁ ବୋହି ଯାଉଥିବା ତିନି ଗୋଟି ନଦୀ କେତେ ବଣ କେତେ ସ୍ଥାନ ପାରି ହୋଇ ଶେଷରେ ବଙ୍ଗୋପସାଗରରେ ମିଶିଥିବାର ସେ ଲକ୍ଷ୍ୟ କରିଛନ୍ତି। ଏବଂ ପ୍ରକୃତି ରାଣୀର ଏହି ଦାନ ଓଡ଼ିଶାର ସୌନ୍ଦର୍ଯ୍ୟ ବଢ଼ାଇ ଦେଇଛି ଭାବି ସେ ଉଷା କାବ୍ୟରେ ଲେଖିଛନ୍ତି, ଶାଳମଳି ଶୈଳୁ ତିନି ସ୍ଥାନେ ତିନି ତଟିନି ଝରେ ଲଙ୍ଘି ନାନାବନ ଜନପଦ ମିଶେ ବଙ୍ଗସାଗରେ, ଉତ୍ତରରେ ବଲାଙ୍ଗୀ ମଧ୍ୟେ ଗଙ୍ଗାହାର ଶୋଣ ଦକ୍ଷିଣେ ଜଳବେଣୀ ବର୍ଣ୍ଣେ କୁରଙ୍ଗୀ ନାୟକ ନୀଳିମା ଜିଣେ। ସେହିପରି ଚିଲିକା ହ୍ରଦକୁ ଦେଖି କବି ଲେଖିଛନ୍ତି, ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଉତ୍କଳମଣି ଗୋପବନ୍ଧୁଙ୍କର ରେଳ ଉପରେ ଚିଲିକା ଦର୍ଶନର ସେହି ସୁମଧୁର ଗୀତରେ ରହିଛି, ରହ ରହ କ୍ଷଣେ ବାଷ୍ପୀୟ ସକଟ ଦେଖିବି ଚିଲିକା ଚାରୁ ଚିତ୍ରପଟ। ଏମିତି କେତେ କେତେ ଯେ କବିତା କାବ୍ୟ ଲେଖା ହୋଇଛି ତାର କଳ।